ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନୂଆପଡ଼ା ବିଧାନସଭା ଉପନିର୍ବାଚନର ପ୍ରଚାର କାର୍ଯ୍ୟ ଶେଷ ହେବ ଆଉ କିଛି ସମୟ ପରେ। ରାଜ୍ୟର କୃଷକମାନଙ୍କର ଆୟ ବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ। ରାଜ୍ୟର ପୁରୁଣା ଓ ବିପଦସଂକୁଳ ଅବସ୍ଥାରେ ଥିବା ଅଟ୍ଟାଳିକାଗୁଡ଼ିକୁ ଚିହ୍ନଟ କରାଯାଇ ପର୍ଯ୍ୟାୟକ୍ରମେ ଭଙ୍ଗାଯିବାକୁ ସରକାରଙ୍କ ନିଷ୍ପତ୍ତି, ଏବଂ ଲୋକମାନଙ୍କୁ ମାଗଣା ଆଇନ ସେବା ପ୍ରଦାନ ଦିଗରେ ସଚେତନ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଆଇନ ସେବା ଦିବସ। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଜି ଅପରାହ୍ନ 4:00 ପ୍ରଚାର କାର୍ଯ୍ୟ ଶେଷ ହେବ। ଏହାପରେ 48 ଘଣ୍ଟା ନିରବ ଅବଧି ରହିବ। ଏହି ସମୟ ମଧ୍ୟରେ କୌଣସି ପ୍ରକାର ପ୍ରଚାର କାର୍ଯ୍ୟ ହୋଇପାରିବ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ପ୍ରଚାର ଅବଧି ଶେଷ ହେବାକୁ ଆଉ 2 ଘଣ୍ଟାରୁ କମ୍ ସମୟ ରହିଛି। 3 ପ୍ରମୁଖ ରାଜନୈତିକ ଦଳ ଏବଂ ଅନ୍ୟ ଦଳର ପ୍ରାର୍ଥୀମାନେ ଶେଷ ପର୍ଯ୍ୟାୟରେ ଆଜି ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। ନୂଆପଡ଼ା ବିଧାନସଭା ଆସନ ପାଇଁ ଆସନ୍ତା 11 ତାରିଖ ମଙ୍ଗଳବାର ଦିନ ସକାଳ 7:00 ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ମାଓ ପ୍ରଭାବିତ 47 ବୁଥ୍ରେ ସକାଳ 7:00 ଅପରାହ୍ନ 4:00 ପର୍ଯ୍ୟନ୍ତ ମତଦାନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ଏହି ବିଧାନସଭା କ୍ଷେତ୍ରରେ 2,48,256 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବିଧାନସଭା ନିର୍ବାଚନ ପାଇଁ 358 ମତଦାନ କେନ୍ଦ୍ର କରାଯାଇଛି। ଯେଉଁ ବୁଥ୍ରେ 1200ରୁ ଅଧିକ ଭୋଟର ଅଛନ୍ତି ସେହି ସ୍ଥାନଗୁଡ଼ିକରେ 56 ଅତିରିକ୍ତ ବୁଥ୍ କରାଯାଇଛି। ଆସନ୍ତା 14 ତାରିଖ ଶୁକ୍ରବାର ଦିନ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଭୋଟ୍ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ବିଭ୍ରାନ୍ତିକର ସୂଚନା ଓ ଫଟୋର ପ୍ରଚାରରୁ ନିବୃତ୍ତ ରହିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। କୃଷକମାନଙ୍କର ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ ଓ ଜୈବିକ କୃଷିକୁ ପ୍ରୋହାହନ ସମ୍ଭନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଭୁବନେଶ୍ୱରର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ମାଣ୍ଡିଆ ଦିବସ ଉଦ୍ଘାଟନୀ ସଭାରେ ଶ୍ରୀ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ଓଡ଼ିଶା ସମେତ ସମଗ୍ର ଦେଶରେ ଶ୍ରୀ ଅନ୍ନ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବ୍ୟବହାରକୁ ପ୍ରୋହାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ ସମ୍ବନ୍ଧରେ ସମ୍ମିଳନୀରେ ଆଲୋଚନା ହେବ। ଶ୍ରୀ ଚୌହାନ ଓଡ଼ିଶା ଗସ୍ତ ସମୟରେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାଷ ଜମି ନିରୀକ୍ଷଣ କରିବା ସହ କୃଷକମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ଶ୍ରୀ ଚୌହାନ କଟକର ବିଦ୍ୟାଧରପୁର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ଡାଲି ଆତ୍ମନିର୍ଭରତା ମିଶନ ଓ ଜାତୀୟ ଜୈବିକ କୃଷି ଅଭିଯାନର କାର୍ଯ୍ୟକାରିତାର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ଜନଜାତି ଗୌରବ ଦିବସ ପକ୍ଷ ପାଳନ କରାଯାଉଛି। ଏହି ଉପଲକ୍ଷେ ନବରଙ୍ଗପୁର ଜିଲ୍ଲାର ହୁଇଲିଠାରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଏକ ଟ୍ରାଇବାଲ୍ ଫ୍ୟାସନ୍ ଶୋ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର 40 ଜଣ ଛାତ୍ରଛାତ୍ରୀ ଭାଗ ନେଇ ଓଡ଼ିଶା ସମେତ ସମସ୍ତ ରାଜ୍ୟର ଜନଜାତିମାନଙ୍କ ପାରମ୍ପରିକ ବେଶଭୂଷା ପରିଧାନ କରି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏତଦ୍ବ୍ୟତୀତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦିବାସୀ ଓ ସାମାଜିକ ଚଳଣୀ ସମ୍ପର୍କିତ ଏକ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କଟକ ବକ୍ସି ବଜାର ମଣିସାହୁ ଛକ ନିକଟରେ ଗତକାଲି ଘଟିଥିବା ବହୁତଳ ଅଟ୍ଟାଳିକା ଭୁଷୁଡ଼ିବା ଘଟଣାରେ ସରକାରଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ସରକାରୀ ଏବଂ ବେସରକାରୀ ପୁରୁଣା ଏବଂ ବିପଦସଂକୁଳ ଅବସ୍ଥାରେ ଥିବା ଅଟ୍ଟାଳିକାଗୁଡ଼ିକୁ ଚିହ୍ନଟ କରାଯାଇ ପର୍ଯ୍ୟାୟକ୍ରମେ ଭଙ୍ଗାଯିବ।
ସରକାରୀ ବିଲ୍ଡିଂ ଯେତେ ଆନ୍ସେପ୍ ଅଛି ତାକୁ ସରକାର ଦେଖୁଛନ୍ତି, ତଦାରଖ କରୁଛନ୍ତି। ଯେଉଁ ବିଲ୍ଡିଂ ଆନ୍ସେପ୍ ହୋଇଥିବ ବା ଡେମେଜ୍ କଣ୍ଡିସନକୁ ଆସିଯାଇଥିବ ତାକୁ ଡିମୋଲିସ୍ କରିବ। ସରକାରୀ ବିଲ୍ଡିଂ ଉପରେ ଆମେ ମଧ୍ୟ ତର୍ଜମା କରୁଛୁ, ୱାର୍କସ ଡିପାର୍ଟମେଣ୍ଟ ବି ଉପରେ ତର୍ଜମା କରୁଛନ୍ତି। ଯେତେ ବିଲ୍ଡିଂ ଆମ ଡିପାର୍ଟମେଣ୍ଟରେ ମଧ୍ୟ ଯେତେ ଆନ୍ସେପ୍ ବିଲ୍ଡିଂ ଥିବ ଆମେ ତାକୁ ନିର୍ଦ୍ଦେଶ ଦିଆହେଇଛି ଆନ୍ସେପ୍ ବିଲ୍ଡିଂକୁ ସବୁ ଡିମୋଲିସ୍ କରିବା।
ଗଞ୍ଜାମ ଜିଲ୍ଲାରେ ଆସନ୍ତା 16 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ସାଂସଦ ଖେଳ ମହୋତ୍ସବ ଆୟୋଜନ କରାଯିବ। ପ୍ରତ୍ୟେକ ବ୍ଲକରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କନିଷ୍ଠ ଓ ବରିଷ୍ଠ ଦୁଇଟି ବର୍ଗରେ କ୍ରୀଡ଼ା ପ୍ରତିଯୋଗିତା ହେବ। 12ରୁ 16 ବର୍ଷର ପିଲାମାନେ କନିଷ୍ଠ ବର୍ଗରେ ଓ 16ରୁ 24 ବର୍ଷ ବୟସ୍କମାନେ ବରିଷ୍ଠ ବର୍ଗରେ ଭାଗ ନେଇପାରିବେ। ଏଥିନିମନ୍ତେ ଆସନ୍ତାକାଲିଠାରୁ 16 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକରେ ଇଚ୍ଛୁକ ପ୍ରତିଯୋଗୀମାନେ ସେମାନଙ୍କର ଆବଶ୍ୟକ କାଗଜପତ୍ର ଦେଇ ପଞ୍ଜିକରଣ କରିପାରିବେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏବଂ ମୋ ଭାରତର ମିଳିତ ଆନୁକୂଲ୍ୟରେ ତୁଳସୀ ମହାବିଦ୍ୟାଳୟ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ବିଜେତାମାନଙ୍କୁ ଏକତା ପଦଯାତ୍ରା ଅବସରରେ ପୁରସ୍କୃତ କରାଯିବ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ୍ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 100ରୁ ଅଧିକ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ ଓ ସୁରକ୍ଷା ନେଇ ସଚେତନ କରାଯିବା ସହ ଏଥିପାଇଁ ଆଇନଗତ ପ୍ରାବଧାନଗୁଡ଼ିକ ବିଷୟରେ ଅବଗତ କରାଯାଇଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବ ସମ୍ମିଳନୀ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମେତ ସଂଘର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଦେଶରେ ଜନସାଧାରଣଙ୍କ ପାଇଁ ଆଇନ ସେବା ଉପଲବ୍ଧ କରିବା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆଇନ ସେବା ଦିବସ ପାଳନ କରାଯାଉଛି। ଲୋକଙ୍କୁ ମାଗଣା ଆଇନ ସେବା ପ୍ରଦାନ ପାଇଁ ଆଇନ ସେବା ପ୍ରାଧିକରଣ ପ୍ରତିଷ୍ଠା କରାଯାଇଛି। 1995 ଆଜିର ଦିନରେ ଜାତୀୟ ଆଇନ ସହାୟତା ଅଧିନିୟମ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଲାଗୁ ହୋଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଆଇନ ସେବା ଦିବସ ଭାବେ ପାଳନ କରାଯାଉଛି। ଏହି ଅଧିନିୟମକୁ ସଂଶୋଧନ କରାଯାଇ ଜିଲ୍ଲାସ୍ତରରେ ଲୋକ ଅଦାଲତ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧୀନରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା 13,87,753 ମକଦ୍ଦମା ଫଏସଲା ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆୟୋଜିତ ଆଇନ ସେବା ଦିବସ ୟୁରୋ ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଅତିଥିମାନେ ଜାତୀୟ ଆଇନ ସେବା ଦିବସ ସମ୍ପର୍କରେ ଆଲୋକପାତ କରିବା ସହ ଆଇନର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ପାଣିପାଗ ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 3ରୁ 4 ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଭାଗର କେତେକ ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହୋଇଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା 11.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆପଡ଼ା ବିଧାନସଭା ଉପନିର୍ବାଚନର ପ୍ରଚାର କାର୍ଯ୍ୟ ଶେଷ ହେବ ଆଉ କିଛି ସମୟ ପରେ। ରାଜ୍ୟର କୃଷକମାନଙ୍କର ଆୟ ବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ। ରାଜ୍ୟର ପୁରୁଣା ଓ ବିପଦ ସଂକୁଳ ଅବସ୍ଥାରେ ଥିବା ଅଟ୍ଟାଳିକାଗୁଡ଼ିକୁ ଚିହ୍ନଟ କରାଯାଇ ପର୍ଯ୍ୟାୟକ୍ରମେ ଭଙ୍ଗାଯିବାକୁ ସରକାରଙ୍କ ନିଷ୍ପତ୍ତି ଏବଂ ଲୋକମାନଙ୍କୁ ମାଗଣା ଆଇନ ସେବା ପ୍ରଦାନ ଦିଗରେ ସଚେତନ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଆଇନ ସେବା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ସମୟରେ। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।